ನಿತ್ಯಾನಂದ ಜಿಯಾದೈತದ ಪತಿತಾನಂ ಪಾವನೇಭ್ಯ ವೈಷ್ಣವೇಭ್ಯ ನಮೋ ನಮಃ నమో మహావదన్నాయ కృష్ణ ప్రేమ ప్రదాయతే కృష్ణాయ కృష్ణ చైతన్య నామే నమః. పంచతత్వామకం కృష్ణ భక్త రూపకం భక్తవతార భక్తాఖ్యం నమామి భక్త సత్తికం. హే కృష్ణ కరుణా సింధు దీన బంధు జగత్పతే గోపిత గోపికా కాంత రాధా కాంత నమస్తే తప్త కాంచన గౌరంగీ రాధే వృందావనేశ్వరి వృషభానుసుతే దేవి ప్రణామామి హరి ప్రియే. జయ శ్రీకృష్ణ చైతన్య ప్రభు నిత్యానంద శ్రీ అదైత గదాధర శివాచారి గౌర భక్త వృంద. హరే కృష్ణ 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 హరి హరే, హరే రామ 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 హరే హరే. ভগবদ গীতা মৌলিক রূপে অধ্যায় চার শ্লোক নম্বর ন দিব্য জ্ঞান যোগ ভগবতে বাসুদেবায় নারায়ণ নমস্কৃত্য নরম চৈব নরোত্তম দেবীং সরস্বতীং ব্যাসং ততো জয়মুদীরয়ে মুখং করোতি বাচালং পঙ্গুলং হয়তে গিরি যৎকৃপা তমহং বন্দে শ্রীগুরুদিনতারিণে শ্রীচৈতন্যেশ্বর পরমানন্দ মাধব. নমো বিষ্ণুপদায় কৃষ্ণদৃষ্টায় জন্ম কর্ম চে মে দিব্যম যো ব্যতি তত্ত্বতঃ ত্যক্তদেহং পুনর্জন্ম নৈতি মামেতি স অর্জুন. জন্ম কর্ম চ মে দিব্যম এবং যো ব্যতি তত্ত্বতঃ ত্যক্তদেহং পুনর্জন্ম নৈতি মামিতি স অর্জুন. জন্ম কর্ম চ মে দিব্যম এবং যো ব্যতি তত্ত্বতঃ ত্যক্তদেহং পুনর্জন্ম নৈতি মামিতি স অর্জুন. জন্ম উৎপত্তি কর্ম কার্য চ মধ্য মে মর দিব্যম দিব্য এবং এইপরি যে ব্যক্তি জানে তত্ত্বতঃ যথার্থ ভাবরে ত্যক্তা ত্যাগ করে দেহ এই শরীর পুনঃ পুনর্বার জন্ম জন্ম ন এটি প্রাপ্ত হুয়ে না মা মতে এটি প্রাপ্ত হুয়ে স সে অর্জুন. হে অর্জুন অনুবাদ, হে অর্জুন যে মোর জন্ম ও কর্মর বিশুদ্ধ ভাবকু জানে সে এ শরীর ত্যাগ কলা পরে এ ভৌতিক জগতরে আউ জন্ম নিয়ে না সে মোর দ্বিতীয় শাশ্বত ধাম প্রাপ্ত হুয়ে. ভগবান যে তাঙ্কর দ্বিতীয় ধামরু অলাই আসন্তি অর্থাৎ ভগবানকর অবতার কথা এর ষষ্ঠ শ্লোকরে বর্ণনা করা যাই অছি যে পরম পুরুষ ভগবানকর ଆବିର୍ଭାବ ତତ୍ତ୍ୱ ବୁଝିପାରେ ସେ ଭୌତିକ ବନ୍ଧନରୁ ମୁକ୍ତ ହେଇଯାଏ। ଯେ ଏହା ବୁଝିପାରେ ଯେ ଏହା ବୁଝି ପାରିଛି ସେ ମୁକ୍ତ ହେଇସାରିଛି ଏବଂ ସେଇଥିପାଇଁ ସେ ଏହି ଜଡ଼ ଶରୀର ତ୍ୟାଗ କଲା ପରେ ସାଙ୍ଗେ ସାଙ୍ଗେ ଭଗବତ ଧାମକୁ ଫେରିଯାଏ। ଜୀବର ଭୌତିକ ବନ୍ଧନରୁ ଏ ପ୍ରକାର ମୁକ୍ତି କିଛି ସହଜ କଥା ନୁହେଁ। ନିରାକାରବାଦୀ ଏବଂ ଯୋଗୀଗଣ ଅର୍ଥାତ୍ ଯେଉଁମାନେ ଅଷ୍ଟାଙ୍ଗ ଯୋଗ ସାଧନ କରି ଜଗତସିଦ୍ଧି କାମନା କରିଥାନ୍ତି, ଅନେକ ଜନ୍ମ ବିତାଇ ଅନେକ କଷ୍ଟ ସହ୍ୟ କଲା ପରେ ମୁକ୍ତି ଲାଭ କରନ୍ତି। ତଥାପି ସେମାନେ ଯେଉଁ ମୁକ୍ତି ପାଆନ୍ତି ଅର୍ଥାତ୍ ସେମାନେ ଭଗବାନଙ୍କ ନିର୍ବିଶେଷ ବ୍ରହ୍ମଜ୍ୟୋତିରେ ଯେ ଲୀନ ହୁଅନ୍ତି ତାହା ଆଂଶିକ ମୁକ୍ତି ଅଟେ। ପୁନଃ ସେ ଭୌତିକ ଜଗତକୁ ପ୍ରତ୍ୟାବର୍ତ୍ତନ କରିବାର ବିପଦ ମଧ୍ୟ ସେଥିରେ ଅଛି। କିନ୍ତୁ ଭକ୍ତ କେବଳ ଭଗବାନଙ୍କର ଶରୀର ଓ କର୍ମର ବିଶୁଦ୍ଧତା ବୁଝିପାରେ। ଏ ଭୌତିକ ଶରୀର ତ୍ୟାଗ କଲା ପରେ ଭଗବତ ଧାମରେ ପ୍ରବେଶ କରେ ଏବଂ ତାର ଆଉ ଏ ଭୌତିକ ଜଗତକୁ ଫେରିବାର ବିପଦ ନଥାଏ। ବ୍ରହ୍ମ ସଂହିତାରେ କୁହାଯାଇଛି ଯେ ଭଗବାନଙ୍କର ଅନେକ ରୂପ ଓ ଅବତାର ଅଛି। ଅଦୈତମ ଅଚ୍ୟୁତମ ଅନାଦି ଅନନ୍ତ ରୂପମ। ଯଦିଓ ଭଗବାନଙ୍କର ଅନେକ ଦିବ୍ୟ ରୂପ ଅଛି ତଥାପି ସେମାନେ ସମସ୍ତେ ଏକ ଏବଂ ସେହି ଏକ ପରମ ପୁରୁଷ ଭଗବାନ। ବିଶ୍ୱାସ ସହକାରେ ଏହାକୁ ବୁଝିବାକୁ ପଡ଼ିବ। ଅବଶ୍ୟ ଭୌତିକ ପଣ୍ଡିତ ଓ ଦାର୍ଶନିକଗଣ ଏହାକୁ ସହଜରେ ବୁଝିପାରନ୍ତି ନାହିଁ। ବେଦରେ କୁହାଯାଇଅଛି, ଏକ ଦେବାନିତ୍ୟ ଲୀଳା ଅନୁରକ୍ତ ଭକ୍ତ ବ୍ୟାପୀ ହୃଦି ଅନ୍ତରାତ୍ମା। ଅର୍ଥାତ୍ ପରମ ପୁରୁଷ ଭଗବାନ ଏକ, ସେ ଅନେକ ଦିବ୍ୟ ରୂପରେ ତାଙ୍କର ଅନନ୍ୟ ଭକ୍ତମାନଙ୍କ ସହ ଶାଶ୍ୱତ ଭାବେ ସମ୍ବନ୍ଧିତ ହେଉଛନ୍ତି। ଏହି ଭୌତିକ ଉକ୍ତିଟି ଏହି ଦୈବିକ ଉକ୍ତିଟି ଗୀତାରେ ଏହି ଶ୍ଳୋକରେ ସ୍ୱୟଂ ଭଗବାନଙ୍କ ଦ୍ୱାରା ସ୍ୱୀକୃତ ହେଇଅଛି। ଯେ ଏହି ସତ୍ୟକୁ ବେଦବାଣୀ ରୂପେ ବିଶ୍ୱାସ କରି ଗ୍ରହଣ କରେ ଏବଂ ପରମ ପୁରୁଷ ଭଗବାନଙ୍କର ମୁଖ ନିଶ୍ଚିତ ବାଣୀ ରୂପେ ଗ୍ରହଣ କରେ ଏବଂ ଅଯଥା ମନରେ ସମୟ ନଷ୍ଟ ନ କରେ ସେ ମୁକ୍ତିର ସର୍ବୋଚ୍ଚ ସିଦ୍ଧି ସ୍ତର ଲାଭ କରେ। କେବଳ ବ୍ୟକ୍ତି ଦୃଢ଼ ବିଶ୍ୱାସ ସହକାରେ ନିଃସନ୍ଦେହ ଚିତ୍ତରେ ଏହି ସତ୍ୟକୁ ଗ୍ରହଣ କରିବା ଦ୍ୱାରା ମୁକ୍ତି ଲାଭ କରିପାରେ। ବୈଦିକ ବାକ୍ୟ ତତ୍ତ୍ୱ ମସି ହି ବାସ୍ତବରେ ଏହିଠାରେ ପ୍ରଯୁଜ୍ୟ। ଭଗବାନ ଶ୍ରୀକୃଷ୍ଣଙ୍କୁ ଯେ ପରମ ପୁରୁଷ ରୂପରେ ବୁଝିପାରେ କିମ୍ବା ଯେ ଭଗବାନଙ୍କୁ କହେ ଆପଣ ସେହି ପରମ ବ୍ରହ୍ମ, ଆପଣ ପରମ ପୁରୁଷ ଭଗବାନ, ସେ ସାଙ୍ଗେ ସାଙ୍ଗେ ମୁକ୍ତ ହେଇଯାଏ ଏବଂ ଫଳତଃ ସେ ଭଗବାନଙ୍କ ଦିବ୍ୟ ଧାମରେ ପ୍ରବେଶ କରି ତାଙ୍କର ସାନ୍ନିଧ୍ୟ ଲାଭ କରିବା ନିମିତ୍ତ ଉପଯୁକ୍ତ ହେଇଯାଏ ଏବଂ ସେ ଯେ ନିଶ୍ଚିତ ଭାବେ ଏହା ଲାଭ କରିବ ଏଥିରେ କୌଣସି ସନ୍ଦେହ ନଥାଏ। ଅନ୍ୟ କଥାରେ ଏହା ହିଁ କୁହାଯାଇପାରେ ଯେ ଭଗବାନଙ୍କର ଏ ପ୍ରକାର ଏକ ବିଶ୍ୱସ୍ତ ଭକ୍ତ ସିଦ୍ଧି ଲାଭ କରେ ଏବଂ ତାହା ନିମ୍ନଲିଖିତ ବୈଦିକ ବାଣୀ ଦ୍ୱାରା ସ୍ୱୀକୃତ ହେଇଅଛି। ତମ୍ ଏବ ବିଦିତ୍ୱାତ୍ ମୃତ୍ୟୁ ମେତି ନାନ୍ୟ ପନ୍ଥା ବିଦ୍ୟତେ ଅୟନାୟ। କେବଳ ପରମ ପୁରୁଷ ଭଗବାନଙ୍କୁ ଜାଣିବା ଦ୍ୱାରା ହିଁ ବ୍ୟକ୍ତି ଜନ୍ମ ମୃତ୍ୟୁ ଚକ୍ରରୁ ମୁକ୍ତ ହେଇଯାଏ ଏବଂ ମୁକ୍ତିର ସର୍ବୋଚ୍ଚ ସ୍ତରରେ ଉପସ୍ଥିତି ହେଇଯାଏ। ଏହା ଛଡ଼ା ଅନ୍ୟ ପନ୍ଥା ନାହିଁ। ଯେଉଁ ବ୍ୟକ୍ତି କୃଷ୍ଣଙ୍କୁ ପରମ ପୁରୁଷ ଭଗବାନ ହିସାବରେ ନ ଜାଣିଛି ସେ ନିଶ୍ଚିତ ଭାବରେ ତମ ଗୁଣ ଛନ୍ନ ହେଇଛି ବୋଲି ବୁଝିବାକୁ ହେବ। ଫଳତଃ ସେ ମୁକ୍ତି ଲାଭ କରିପାରିବ ନାହିଁ। ମହୁ ବୋତଲର ବାହାରକୁ ଚାଟିବା ଯାହା ଏ ପାଠ ପଣ୍ଡିତ ମାନଙ୍କର ବାଗାଡମ୍ବର ଦେଖାଇ ଭଗବତ ଗୀତାର ବ୍ୟାଖ୍ୟା କରିବା ସେୟା। ଏ ପ୍ରକାର ପାର୍ଥବ ପଣ୍ଡିତ ମାନ ବା ଦାର୍ଶନିକ ଗଣ ଭୌତିକ ଜଗତରେ ଖୁବ ବଡ଼ ଖ୍ୟାତି ସମ୍ପନ୍ନ ହେଇପାରିଥାନ୍ତି କିନ୍ତୁ ସେମାନେ ମୁକ୍ତିର ଅଧିକାରୀ ହେଇପାରିବେ ନାହିଁ। ଏ ପ୍ରକାର ପାର୍ଥ ପଣ୍ଡିତଗଣ ଭଗବାନଙ୍କର ଏକ ଭକ୍ତର କୃପା ଲାଭ ନ କଲେ ମୁକ୍ତି ଲାଭ କରିପାରିବ ନାହିଁ। ସେମାନଙ୍କୁ ଏକ ଭକ୍ତଙ୍କର ଅହେତୁକି କୃପା ଲାଭ ନିମିତ୍ତ ଅପେକ୍ଷା କରିବାକୁ ପଡ଼ିବ। ତେଣୁ ବ୍ୟକ୍ତି ଦୃଢ଼ ବିଶ୍ୱାସ ଶ୍ରଦ୍ଧା ଓ ଜ୍ଞାନ ମାଧ୍ୟମରେ कृष्ण चेतना लाभ करिबाकु पड़ब एवं एहिपरि भाव से जीवन परम गति लाभ करिब। हरे कृष्ण जय श्री कृपादिकी।
Thank you.